ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ଦିନରେ ପରିଦର୍ଶନ କରିବେ ମାଲାୱିର ବିଭିନ୍ନ ସାଂସ୍କୃତିକ ଐତିହ୍ୟସ୍ଥଳୀ ନୂଆଦିଲ୍ଲୀରେ କର୍ମଯୋଗୀ ସପ୍ତାହ ଜାତୀୟ ଶିକ୍ଷଣ ସପ୍ତାହର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତି କ୍ଷେତ୍ରରେ ଭାରତ ବିଶ୍ୱର ଏକ ବିଶ୍ୱସ୍ତ ଭାଗିଦାରୀ ଭାବେ ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ବିଶ୍ୱ ଅର୍ଥନୀତି ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ନେବେ ବ୍ରିକ୍ସ ରାଷ୍ଟ୍ରସମୂହ ଏବଂ ସାର୍ଜାଠାରେ ଚାଲିଥିବା ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଆଫ୍ରିକୀୟ ଦେଶ ଗସ୍ତର ଶେଷ ଦିନରେ ଆଜି ମାଲାୱିସ୍ଥିତ ବିଭିନ୍ନ ସାଂସ୍କୃତିକ ମହତ୍ୱ ବହନ କରୁଥିବା ସ୍ଥାନଗୁଡ଼ିକ ପରିଦର୍ଶନ କରିବେ ସେଥିମଧ୍ୟରେ ମାଲାୱି ହ୍ରଦ ଏବଂ ଶ୍ରୀ ରାଧାକ୍ରିଷ୍ଣ ମନ୍ଦିର ଅନ୍ତର୍ଭୁକ୍ତ ଗତକାଲି ଶ୍ରୀମତୀ ମୁର୍ମୁ ତାଙ୍କର ମାଲାୱି ପ୍ରତିପକ୍ଷ ଲାଜାରୁସ୍ ଚାକ୍ୱେରାଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହାଛଡ଼ା ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଭାରତ ଓ ମାଲାୱି ମଧ୍ୟରେ କ୍ରୀଡ଼ା ଯୁବ ବ୍ୟାପାର କଳା ଓ ସଂସ୍କୃତି ଏବଂ ଔଷଧ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ମିଳିଥିବା ସୂଚନା ଅନୁଯାୟୀ ଭାରତ ମାଲାୱିକୁ 1000 ମେଟ୍ରିକ୍ ଟନ୍ ଧାନ ଏବଂ ଭାବାଟ୍ରନ୍ କର୍କଟ ରୋଗ ଚିକିତ୍ସା ମେସିନ୍ ଯୋଗାଇ ଦେବାକୁ ସମ୍ମତି ପ୍ରଦାନ କରିଛି ଏତଦ୍ବ୍ୟତୀତ ମାଲାୱିଠାରେ ଭାରତ ପକ୍ଷରୁ ଏକ ସ୍ଥାୟୀ ପ୍ରାକୃତିକ ଅଙ୍ଗ ପ୍ରତିରୋପଣ କେନ୍ଦ୍ର ସ୍ଥାପନ କରିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଘୋଷଣା କରିଛନ୍ତି ଆଲଜେରିଆ ମୋରିଟାନିଆ ଓ ମାଲାୱି ଗସ୍ତ ଶେଷ କରି ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କର ଆଲଜେରିଆ ଓ ମୋରିଟାନିଆ ପ୍ରତିପକ୍ଷଙ୍କ ସହିତ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି କରିବା ଦିଗରେ ସଫଳ ଆଲୋଚନା କରିଛନ୍ତି ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱାରା ତିନୋଟି ଆଫ୍ରିକୀୟ ଦେଶ ସହିତ ଭାରତର ଐତିହାସିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି ଟ୍ୱେଣ୍ଟି ବୈଠକରେ ଆଫ୍ରିକୀୟ ସଂଘ ସ୍ଥାୟୀ ସଦସ୍ୟ ଭାବେ ଯୋଗଦେବାର ଏକ ବର୍ଷ ପରେ ଏହି ଆଫ୍ରିକୀୟ ଦେଶଗୁଡ଼ିକୁ ଗସ୍ତ କରିବାରେ ଶ୍ରୀମତୀ ମୁର୍ମୁ ହେଉଛନ୍ତି ପ୍ରଥମ ଭାରତୀୟ ରାଷ୍ଟ୍ରପତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ କର୍ମଯୋଗୀ ସପ୍ତାହ ଜାତୀୟ ଶିକ୍ଷଣ ସପ୍ତାହର ଶୁଭାରମ୍ଭ କରିବେ ଏହି ସପ୍ତାହରେ ପ୍ରତ୍ୟେକ କର୍ମଯୋଗୀ ଅତିକମ୍ରେ 4 ଘଣ୍ଟିଆ ଦକ୍ଷତା ସଂଯୁକ୍ତ ଶିକ୍ଷା ହାସଲ କରିବାର ଲକ୍ଷ୍ୟ ରଖାଯାଇଛି ଏଥିରେ ବ୍ୟକ୍ତିଗତ ଏବଂ ମନ୍ତ୍ରଣାଳୟ ଓ ସଂଗଠନ ସ୍ତରରେ ଜାତୀୟ ଶିକ୍ଷଣ ସପ୍ତାହ କାର୍ଯ୍ୟକାରୀ ହେବ ଅଂଶଗ୍ରହଣକାରୀମାନେ ୱେବିନାର ଓ ବକ୍ତୃତା ଆଧାରିତ ବିଭିନ୍ନ ମଡ୍ୟୁଲ୍ ଅଧୀନରେ ଧାର୍ଯ୍ୟ ସମୟରେ ଶିକ୍ଷଣ ଲକ୍ଷ୍ୟ ହାସଲ କରିବେ ସୂଚନା ଅନୁଯାୟୀ ଏହି ସପ୍ତାହରେ ବିଶିଷ୍ଟ ବକ୍ତାମାନେ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ମିଶନ କର୍ମଯୋଗୀ 2020 ମସିହା ସେପ୍ଟେମ୍ବର ମାସରେ ଆରମ୍ଭ କରାଯାଇଥିଲା ଏକ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ସହିତ ଭାରତୀୟ ନୈତିକତା ଆଧାରରେ ଉତ୍ତମ ଭବିଷ୍ୟତ ଲାଗି ପ୍ରସ୍ତୁତ ଏହି ଯୋଜନାରେ ଯଥେଷ୍ଟ ଅଗ୍ରଗତି ଘଟିଛି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ରାଜସ୍ଥାନର ସିକାରକୁ ଦିନିକିଆ ଗସ୍ତରେ ଯିବେ ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ସିକାରସ୍ଥିତ ଶୋଭାସାରିଆ ଗ୍ରୁପ୍ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ସହିତ ଏଥିରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି ଅର୍ଥନୀତି କ୍ଷେତ୍ରରେ ଭାରତ ବର୍ତ୍ତମାନ ସମଗ୍ର ବିଶ୍ୱର ଏକ ବିଶ୍ୱସ୍ତ ଭାଗିଦାରୀ ଭାବେ ଉଭା ହୋଇଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଏ ସମ୍ପର୍କିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଗୋୟଲ କହିଛନ୍ତି ଭାରତ ଚକ୍ରୀୟ ଅର୍ଥବ୍ୟବସ୍ଥାରେ ବିଶ୍ୱାସ କରେ କିଛି ବର୍ଷ ପୂର୍ବେ ଭାରତର ଅର୍ଥବ୍ୟବସ୍ଥା ଦୁର୍ବଳ ଥିବାବେଳେ ଗତ 10 ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଏହା କ୍ରମଶଃ ସଶକ୍ତ ହୋଇପାରିଛି ବର୍ତ୍ତମାନ ଦେଶର ବୈଦେଶିକ ମୁଦ୍ରା ପାଣ୍ଠି 700 ବିଲିୟନ୍ ଡଲାର ଅତିକ୍ରମ କରିଛି ତେଣୁ ଭାରତ ସହିତ ଅର୍ଥନୈତିକ ସମ୍ପର୍କ ସମ୍ପ୍ରସାରଣ କରିବା ଲାଗି ସମଗ୍ର ବିଶ୍ୱ ଆଗ୍ରହ ପ୍ରକାଶ କରୁଛି ବୋଲି ଶ୍ରୀ ଗୋୟଲ କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଥିବାରୁ ଏହି ଅବସରରେ ଶ୍ରୀ ଗୋୟଲ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏକ ପରିବେଶ ଅନୁକୂଳ ବିଶ୍ୱ ଗଠନ ଲାଗି ଜଳବାୟୁ ପରିବର୍ତ୍ତନ ଭଳି ବିପର୍ଯ୍ୟୟଗୁଡ଼ିକର ସମାଧାନ ଦିଗରେ ମିଳିତ ଭାବେ ପ୍ରୟାସ କରିବାକୁ ଶ୍ରୀ ଗୋୟଲ ଏହି ଅବସରରେ ଆହ୍ୱାନ ଦେଇଛନ୍ତି 2025 ମସିହା ସୁଦ୍ଧା ଭାରତର ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରର କାରବାର ବୃଦ୍ଧି ପାଇ 300 ବିଲିୟନ୍ ଡଲାର ଛୁଇଁବାର ଲକ୍ଷ୍ୟ ରଖାଯାଇଛି ବୋଲି ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ପେଟ୍ରୋକେମିକାଲ ସମ୍ପର୍କିତ ଇଣ୍ଡିଆ କେମ୍ 2024 ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ପୁରୀ କହିଛନ୍ତି ବର୍ତ୍ତମାନ ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ କାରବାର 220 ବିଲିୟନ୍ ଡଲାର ରହିଛି ଭାରତର ପେଟ୍ରୋକେମିକାଲ କ୍ଷେତ୍ରର ବିଶାଳ ସମ୍ଭାବନା ଉପରେ ଆଲୋକପାତ କରି ସେ କହିଛନ୍ତି ଦେଶରେ ବାର୍ଷିକ 25-30 ମିଲିୟନ୍ ମେଟ୍ରିକ୍ ଟନ୍ ପେଟ୍ରୋକେମିକାଲ ବ୍ୟବହାର କରାଯାଉଛି ଏଥିସହିତ ଭାରତ ଏସିଆର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାର ମାନ୍ୟତା ପାଇଛି। ସେହିଭଳି ରସାୟନ ଉତ୍ପାଦ କ୍ଷେତ୍ରରେ ଭାରତ ଏସିଆର ତୃତୀୟ ତଥା ବିଶ୍ୱର ଷଷ୍ଠ ସର୍ବବୃହତ୍ ଉତ୍ପାଦନକାରୀ ରାଷ୍ଟ୍ରର ମାନ୍ୟତା ହାସଲ କରିଛି। ବର୍ତ୍ତମାନ ଭାରତ 175 ଦେଶକୁ ରସାୟନ ଉତ୍ପାଦ ରପ୍ତାନୀ କରୁଥିବା ବେଳେ ମୋଟ ରପ୍ତାନୀ ପରିମାଣର ଏହା 15% ବୋଲି ଶ୍ରୀ ପୁରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା 22 2 ଲାଗି ରୁଷ ଗସ୍ତ କରିବେ। କାଜାନ୍ଠାରେ ବ୍ରାଜିଲ୍, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଅନୁଷ୍ଠିତ ହେବାକୁ ଥିବା 16 ବ୍ରିକ୍ସ ସମ୍ମିଳନୀର ଚଳିତ ଥରର ବିଷୟବସ୍ତୁ ରହିଛି ବିଶ୍ୱ ବିକାଶ ଓ ନିରାପତ୍ତା ଲାଗି ବହୁପକ୍ଷବାଦର ସଶକ୍ତିକରଣ। ବ୍ରିକ୍ସ ନେତୃବୃନ୍ଦଙ୍କୁ ବିଭିନ୍ନ ବୈଶ୍ୱିକ ସମସ୍ୟାର ସମାଧାନ ଲାଗି ସୁଚିନ୍ତିତ ମତ ବିନିମୟ କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ। ଅନ୍ୟପକ୍ଷରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଆଗାମୀ ଦିନରେ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି ଦିଗରେ ସହାୟକ ହେବେ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆଶାବ୍ୟକ୍ତ କରିଛନ୍ତି। ଗତକାଲି ମସ୍କୋଠାରେ ବ୍ରିକ୍ସ ବ୍ୟବସାୟିକ ଫୋରମ୍ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ପୁତିନ୍ କହିଛନ୍ତି ବ୍ରିକ୍ସର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସଶକ୍ତ ରହିଛି। ବିକଶିତ ପଶ୍ଚିମ ଦେଶଗୁଡ଼ିକର ଅର୍ଥବ୍ୟବସ୍ଥା ତୁଳନାରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ଦ୍ରୁତ ଅଭିବୃଦ୍ଧି ଯୋଗୁଁ ଆଗାମୀ ଦିନରେ ଏକ ଉଜ୍ଜଳ ସମ୍ଭାବନା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଇଜିପ୍ଟ, ଇଥିଓପିଆ, ଇରାନ୍ ଓ ସଂଯୁକ୍ତ ଆରବ ଏମିରେଟ୍ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ବାଣିଜ୍ୟ କାରବାର ସମ୍ପ୍ରସାରଣ କରିସାରିଛନ୍ତି। ଭାରତ ଓ ସାଉଦି ଆରବ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ରଣନୈତିକ ଭାଗିଦାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ବୈଦେଶିକ ସଚିବ ବିକ୍ରମ ମିଶ୍ରି ନେଇଥିବା ବେଳେ ସାଉଦି ଆରବ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ରାଜନୈତିକ ବ୍ୟାପାର ଉପମନ୍ତ୍ରୀ ଡକ୍ଟର ସାଉଦ୍ ଅଲ୍ ସାତି। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ରାଜନୈତିକ, ନିରାପତ୍ତା, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ସମେତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ରବି ଅଭିଯାନ ସମ୍ପର୍କିତ ଏକ ଦିନିକିଆ ଜାତୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରିବେ। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ରବି ଫସଲରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଏ ଦିଗରେ ନବସୃଜନ ଆପଣାଇବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଏତଦ୍ବ୍ୟତୀତ ଆଗାମୀ ରବି ଋତୁ ପାଇଁ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ତଥା ଏଥିରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। କୋଇଲା ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ବାଣିଜ୍ୟିକ କୋଇଲା ଖଣି ନିଲାମର 10ମ ରାଉଣ୍ଡରେ ମୋଟ 44 ବିଡ୍ ଦାଖଲ ହୋଇଥିବା ଜଣାଯାଇଛି। ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଏତେ ସଂଖ୍ୟକ ବିଡ୍ ଦାଖଲ ଦ୍ୱାରା ଭାରତର ସମ୍ଭାବ୍ୟ କୋଇଲା କ୍ଷେତ୍ରରେ ବିଭିନ୍ନ ପ୍ରତିପକ୍ଷଙ୍କର ଅଂଶଗ୍ରହଣ କରିବା ଦିଗରେ ଆଗ୍ରହ ବୃଦ୍ଧି ପାଉଥିବା ପ୍ରତିଫଳିତ ହେଉଛି। ଚଳିତ ବର୍ଷ ଜୁନ୍ 21 ତାରିଖରେ 67 ବାଣିଜ୍ୟିକ କୋଇଲା ଖଣି ଲାଗି ଏହି 10ମ ରାଉଣ୍ଡ ନିଲାମର ଶୁଭାରମ୍ଭ କରାଯାଇଥିଲା। ଗତକାଲି ବିଡ୍ ଦାଖଲର ଶେଷ ଦିବସ ଥିଲା। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଦ୍ୱାରା ଦାଖଲ କରାଯାଇଥିବା ବିଡ୍ଗୁଡ଼ିକ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବିଡର୍ମାନଙ୍କ ଉପସ୍ଥିତିରେ ଆସନ୍ତା ସୋମବାର ଦିନ ଖୋଲାଯିବ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରଠାରେ ଏକ ବସ୍ ନାଳରେ ଖସିପଡ଼ିବାରୁ 3 ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 24 ଜଣ ଆହତ ହୋଇଛନ୍ତି। ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ 53 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବସ୍ଟି ନାଳ ଭିତରେ ଖସିପଡ଼ିବାରୁ ଦୁର୍ଘଟଣା ହୋଇଛି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସର ସାର୍ଜାଠାରେ ଚାଲିଥିବା ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରବେଶ କରିଛି। ଗତ ରାତିରେ ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ୍କୁ 8 ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ 20 ଓଭରରେ 9 ହରାଇ 128 ରନ୍ କରିଥିଲା। ଦଳ ପକ୍ଷରୁ ଜର୍ଜିଆ ପ୍ଲିମର ସର୍ବାଧିକ 33 ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଡିନ୍ଦ୍ରା ଡଟିନ୍ 4 ୱିକେଟ୍ ଅକ୍ତିଆର କରିଥିଲେ। 129 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ 20 ଓଭରରେ 8 ହରାଇ 120 ରନ୍ କରିଥିଲା। ଦଳ ପକ୍ଷରୁ ଡିନ୍ଦ୍ରା 33 ରନ୍ କରିଥିଲେ। ନ୍ୟୁଜିଲାଣ୍ଡର ଇଡେନ୍ କାର୍ସନ୍ 3 ୱିକେଟ୍ ଅକ୍ତିଆର କରିଥିଲେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ଦିନରେ ପରିଦର୍ଶନ କରିବେ ମାଲାୱିର ବିଭିନ୍ନ ସାଂସ୍କୃତିକ ଐତିହ୍ୟସ୍ଥଳୀ। ନୂଆଦିଲ୍ଲୀରେ କର୍ମଯୋଗୀ ସପ୍ତାହ ଜାତୀୟ ଶିକ୍ଷଣ ସପ୍ତାହର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅର୍ଥନୀତି କ୍ଷେତ୍ରରେ ଭାରତ ବିଶ୍ୱର ଏକ ବିଶ୍ୱସ୍ତ ଭାଗିଦାରୀ ଭାବେ ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ। ଏବଂ ସାର୍ଜାଠାରେ ଚାଲିଥିବା ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ରେ ଲଗ୍ଇନ୍ କରିପାରିବେ।